ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦୁଇଦିନିଆ କେନ୍ଦୁଝର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାସ୍ତରୀୟ ଉନ୍ନୟନ ପ୍ରକଳ୍ପର ସ୍ଥିତି ନେଇ କଲେ ସମୀକ୍ଷା, ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବୋର୍ଡ ଉପସଭାପତି ଗିରଫ, ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏବଂ ଚଳିତ ମୌସୁମୀ ଋତୁରେ ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ଗତବର୍ଷ ତୁଳନାରେ ହୋଇଛି 6% ଅଧିକ ବର୍ଷା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ପୂର୍ବାହ୍ନ 10:00 ମୁଖ୍ୟମନ୍ତ୍ରୀ ରାଇସୁଆଁ ଏୟାରଷ୍ଟ୍ରିପ୍ଠାରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକଲ ଶିକ୍ଷାରଥ, ଆମ୍ବୁଲାନ୍ସ ଏବଂ ମା ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର ଲୋକାର୍ପଣ କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍ରେ ଜିଲ୍ଲାସ୍ତରୀୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଅପରାହ୍ନ 3:00 ସମୟରେ କେନ୍ଦୁଝର ଷ୍ଟାଡିୟମ୍ରେ ଚାଲିଥିବା ସାହାଣୀ କପ୍ ଫୁଟବଲ ଫାଇନାଲ୍ ମ୍ୟାଚ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବୋର୍ଡ ଉପସଭାପତି ନିହାରଞ୍ଜନ ମହାନ୍ତିଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ଏହାକୁ ମିଶାଇ ଘଟଣାରେ ସମ୍ପୃକ୍ତ ଗିରଫଦାରୀଙ୍କ ସଂଖ୍ୟା 8 ବୃଦ୍ଧି ପାଇଛି। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ବର୍ତ୍ତମାନ ପ୍ରଶ୍ନପତ୍ର ପ୍ରଘଟର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ବୋର୍ଡ ଉପସଭାପତିଙ୍କ ଗିରଫକୁ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି,
ଭୋପାଳର ଗୋଟେ କମ୍ପାନୀ ତାଙ୍କର କ୍ୱେଶ୍ଚନ ପ୍ରିଣ୍ଟିଂର ଥିଲା ଦାୟିତ୍ୱ, ତାଙ୍କର ସାଙ୍ଗରେ ଏଠି କୋଡିନେଟ୍ କରୁଥିଲେ ବୋର୍ଡର ନିହାରଞ୍ଜନ ମହାନ୍ତି ଭାଇସ୍ ପ୍ରେସିଡେଣ୍ଟ, ତାଙ୍କର ହିଁ ଦାୟିତ୍ୱ ଥିଲା ପୁରା କ୍ୱେଶ୍ଚନ ସେଟ୍ କରିବା ପାଇଁ। ଆମେ ଯେତେବେଳେ ତାଙ୍କର ବ୍ୟାନ୍ ନେଇଥିଲୁ ସେ କହୁଥିଲେ ଯେ ନାଇଁ ମୁଁ ସବୁ ଯେ ଆସିଲେ ତାପରେ ତାକୁ ଡିଲିଟ୍ କରିଦେଉଥିଲି, ଯେ ୟାଙ୍କର ଦାୟିତ୍ୱ ଯେ ଅଛି ଲ୍ୟାପଟପ୍ କେ କ୍ୱେଶ୍ଚନ କେ କରିକେ ସେ ଡେଲିଭରେଟ୍ଲି ସେ ପ୍ରୋଟୋକଲ୍ କେ ଫଲୋ କରିନାହାନ୍ତି, ଆକ୍ସେସ୍ ଦେଇଛନ୍ତି, ଯାହାଫଳରେ ସେ କ୍ୱେଶ୍ଚନ ଲିଖେଇ ପାରିଲା।
ସ୍ପେଶାଲ ଓଟିଇଟି ପରୀକ୍ଷା ଆସନ୍ତା 31 ହେବା ନେଇ ବୋର୍ଡ ପକ୍ଷରୁ ସ୍ଥିର କରାଯାଇଛି। ଆସନ୍ତା 22 ବୋର୍ଡ ୱେବ୍ସାଇଟ୍ରେ ପ୍ରବେଶପତ୍ର ଉପଲବ୍ଧ ହେବ। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବଳଙ୍ଗା ପୀଡ଼ିତାଙ୍କର ଆଜି ଶବ ବ୍ୟବଚ୍ଛେଦ କରାଯାଉଛି। ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ ଭୁବନେଶ୍ୱରକୁ ଅଣାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚଥିବା ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଝାଡ଼ଖଣ୍ଡ ସୀମାରେ ଅପ୍ରତ୍ୟାଶିତ ଆଇଡି ବିସ୍ଫୋରଣରେ ଭାରତୀୟ ରେଳବାଇରେ କାର୍ଯ୍ୟରତ କିମ୍ୟାନ୍ ଇଟୁଆ ଓରାମଙ୍କ ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 10 ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପରିଷଦ କକ୍ଷଠାରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କହିଛନ୍ତି, 2036 ମସିହା ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବରେ ପରିଗଣିତ କରିବା ପାଇଁ ସରକାର ଲକ୍ଷ୍ୟ ରଖି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଜିଲ୍ଲାର ଉନ୍ନତି ହେଲେ ରାଜ୍ୟର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସମ୍ମିଳନୀରେ ଗୁରୁତ୍ୱାରୋପ କରିଛନ୍ତି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ କଙ୍କଡ଼ାହାଡ଼ ବ୍ଲକ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ମନ୍ତ୍ରୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ। ଜିଲ୍ଲା ତଥା ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ପାଇଁ ଶ୍ରୀ ପାତ୍ର ଆହ୍ୱାନ ଦେଇଛନ୍ତି। ଶିଳ୍ପ, ଦକ୍ଷତା ବିକାଶ ଓ କାରିଗରୀ ବିଦ୍ୟା ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଏହି ସମ୍ମିଳନୀରେ ଯୋଗଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟାନ୍ୱୟନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ଶୁଣାଣିକୁ ବନ୍ଦ କରାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ତାରିଖ ସମ୍ଭାଦପତ୍ର ଓ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ତେତେଲଖୁଣ୍ଟି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରି ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ତେବେ ସୁସ୍ଥ ହୋଇ ସେମାନେ ଘରକୁ ଫେରିଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟଶଙ୍କର ପତି କହିଛନ୍ତି।
ସେମିତି କୁଣ୍ଟା ସ୍କୁଲରେ ଗୋଟେ ମଧ୍ୟାହ୍ନ ଭୋଜନ ଗୋଟେ ଖାଇଲା ସମୟରେ ପିଲାମାନେ ଖାଦ୍ୟରେ ଝିଟିମିଟି ପଡିଯାଇଛି ବୋଲି ସେମାନେ ସନ୍ଦେହ କଲେ। ତାପରେ ସେ ପିଲାମାନେ ଜାଣିଲା ପରେ ଭୟରେ ପେଟେଣ୍ଟଙ୍କୁ ବାଣ୍ଟିଥିଲେ ପେଟର କଥାରେ କମ୍ପ୍ଲେନ୍ କଲେ। ସାଙ୍ଗେ ସାଙ୍ଗେ ଆମେ ଶିଖିଲା ବର୍ଷ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଗଲା। 135 ଜଣ ଭର୍ତ୍ତି ହେଲେ ସମସ୍ତଙ୍କର ଅବସ୍ଥା ସୁସ୍ଥ ଥିଲା। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଡିସ୍ଚାର୍ଜ ହେବାକୁ ପଳେଇ ଗଲେ। ତାପରେ ଆମ କୁଟରୀ ଅଫିସର ଯାଇକି ସ୍କୁଲରୁ ଖାଦ୍ୟ ନମୁନା ସଂଗ୍ରହ କରି ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠେଇଲେ। ବର୍ତ୍ତମାନ ସବୁ ଛୁଆ ସୁସ୍ଥ ଅଛନ୍ତି।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପ୍ରମୁଖ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ। ଆସନ୍ତା 9 ତାରିଖରେ ହେବାକୁ ଥିବା 26ତମ ସମାବର୍ତ୍ତନ ଉତ୍ସବ ସମ୍ପର୍କରେ ଏଥିରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଆଗାମୀ ସମାବର୍ତ୍ତନ ଉତ୍ସବରେ 38 ଜଣ ଟପରଙ୍କୁ ସ୍ୱର୍ଣ୍ଣପଦକ, 52 ଜଣଙ୍କୁ ପିଏଚ୍ଡି ଏବଂ 4 ଜଣଙ୍କୁ ଡିଲିଟ୍ ପ୍ରଦାନ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆସନ୍ତା 15 ତାରିଖରେ ଆୟୋଜିତ ହେବାକୁ ଥିବା ଆଟ୍ ହୋମ୍ ରିସେପ୍ସନ୍ରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରୀ ପଞ୍ଚାୟତର ଗଣେଶ ଗୌଡ଼ ଯୋଗଦେବେ। ରାଷ୍ଟ୍ରପତି ଭବନରୁ ଏଥିପାଇଁ ତାଙ୍କ ପାଖକୁ ନିମନ୍ତ୍ରଣ ଆସିଛି। ସ୍ଥାନୀୟ ଅଞ୍ଚଳରେ ଚାଷୀ ମିତ୍ର ଏବଂ ସଂଯୋଜକ ଭାବରେ ପରିଚିତ ଗଣେଶ ଚାଷ କାର୍ଯ୍ୟରେ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ସାହାଯ୍ୟ କରିଆସୁଛନ୍ତି। ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପତ୍ର ଆସିବା ପରେ ସେ ତାଙ୍କ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟାରେ କହିଛନ୍ତି,
ପ୍ରତ୍ୟେକ କ୍ଷେତ୍ରରେ ମିଟିଂ ଯାଏ, ମେଳାରେ ଯେକୌଣସି ଚାଷୀର ଆବଶ୍ୟକତା ସମୟରେ ମୋତେ ଚାଷୀ ଏଗ୍ରିକଲଚର ଅଫିସରମାନେ ମୋତେ ଡାକୁଛନ୍ତି। ମୁଁ ଯାଉଛି ଯେହି ସେଠି ଯାହା ଟ୍ରେନିଂ ନେଇ ଆସୁଛି ଗ୍ରାମାଞ୍ଚଳରେ ଆମର ଚାଷୀ ଭାଇମାନଙ୍କୁ ବୁଝାଉଛି। ମୋତେ ଉତ୍ସାହିତ ଲାଗୁଛି ଆଜିର ନିମନ୍ତ୍ରଣ ପତ୍ର 15 ଅଗଷ୍ଟ ଉପଲକ୍ଷେ ମୋତେ ରାଷ୍ଟ୍ରପତି ଥ୍ରୁରୁ ଯେଉଁ ମୋତେ ନିମନ୍ତ୍ରଣ ପତ୍ର ମିଳିଛି ମୋତେ ଖୁସି ଲାଗୁଛି।
ଭଦ୍ରକ ଜିଲ୍ଲାରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବାକୁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଶ୍ରମ ବିଭାଗର କର୍ମଚାରୀମାନେ ଜିଲ୍ଲାର ବାସୁଦେବପୁର ବ୍ଲକ ସମେତ ଅନ୍ୟାନ୍ୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଜନସାଧାରଣଙ୍କୁ ଓଡ଼ିଆରେ ନାମଫଳକ ଲେଖିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଫାଇଲେରିଆ ନିରାକରଣ ଲକ୍ଷ୍ୟ ନେଇ ଆସନ୍ତା 10ରୁ 19 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ସାମୁହିକ ଔଷଧ ସେବନ ଅଭିଯାନ ଅନୁଷ୍ଠିତ ହେବ। ଏଥିରେ 12ଟି ଜିଲ୍ଲାକୁ ସାମିଲ କରାଯାଇଛି। ରୋଗୀଙ୍କୁ ସ୍ୱାସ୍ଥ୍ୟକର୍ମୀମାନେ ଔଷଧ ପ୍ରଦାନ କରିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟକୁ ଫାଇଲେରିଆ ମୁକ୍ତ କରିବା ପାଇଁ ବର୍ଷକୁ 2ଟି ପର୍ଯ୍ୟାୟରେ ଏହି ଅଭିଯାନ କରାଯାଉଛି। ଗତ ଫେବୃୟାରୀ ମାସରେ ଅନୁଷ୍ଠିତ ସାମୁହିକ ଔଷଧ ସେବନ ଅଭିଯାନରେ 90% ସଫଳତା ମିଳିଥିବା ବିଭାଗ ପକ୍ଷରୁ କୁହାଯାଇଛି। ନିର୍ବାଚନ ଆୟୋଗ ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ବୁଥ୍ସ୍ତରୀୟ ଅଧିକାରୀ ଓ ନିରୀକ୍ଷକଙ୍କ ପାରିଶ୍ରମିକ 2 ଗୁଣା ବୃଦ୍ଧି କରିଛନ୍ତି। ସୂଚନା ଅନୁଯାୟୀ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ପାରିଶ୍ରମିକ 6,000 ରୁ 12,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ସେମାନଙ୍କ ଲାଗି ପ୍ରୋହାହନ ରାଶି 1,000 ରୁ 2,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଭୋଟର ତାଲିକା ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବୁଥ୍ସ୍ତରୀୟ ଅଧିକାରୀ ନିରୀକ୍ଷକଙ୍କ ପାରିଶ୍ରମିକ 12,000 ରୁ 18,000 ଟଙ୍କାକୁ ବୃଦ୍ଧି କରାଯାଇଛି। ନିର୍ବାଚନ ଆୟୋଗ ଭୋଟର ପଞ୍ଜୀକରଣ ଅଧିକାରୀ ଓ ସହାୟକ ଭୋଟର ପଞ୍ଜୀକରଣ ଅଧିକାରୀଙ୍କ ପାରିଶ୍ରମିକରେ ମଧ୍ୟ ପ୍ରଥମ ଥର ପାଇଁ ବୃଦ୍ଧି କରିଛନ୍ତି। ସୂଚନା ଅନୁଯାୟୀ ଭୋଟର ପଞ୍ଜୀକରଣ ଅଧିକାରୀ 30,000 ଟଙ୍କା ଏବଂ ସହାୟକ ଭୋଟର ପଞ୍ଜୀକରଣ ଅଧିକାରୀ 25,000 ଟଙ୍କା ପାରିଶ୍ରମିକ ପାଇବେ। ଜାପାନର ଓସାକାରେ ଅନୁଷ୍ଠିତ ବିଶ୍ୱ ପ୍ରଦର୍ଶନୀ 2025ରେ ଓଡ଼ିଶାର ତାରକସି କାରୁକାର୍ଯ୍ୟ ପ୍ରଦର୍ଶିତ ହୋଇଛି। ପ୍ରଦର୍ଶନୀରେ ଭାରତର ସଂସ୍କୃତି, ଐତିହ୍ୟ, ମହାକାଶ ସଫଳତା ଏବଂ ହସ୍ତଶିଳ୍ପର ସମୃଦ୍ଧିକୁ ଜନସାଧାରଣ ଅବଲୋକନ କରୁଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିଛି। ସ୍ଥାନେ ସ୍ଥାନେ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 20ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀ ଋତୁରେ ଗତ ଜୁନ୍ 1ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ହାରାହାରି 622 ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ 6% ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। 8ଟି ଜିଲ୍ଲାରେ ଅତ୍ୟଧିକ, 18ଟି ଜିଲ୍ଲାରେ ସ୍ୱାଭାବିକ ଏବଂ 4ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୁଇଦିନିଆ କେନ୍ଦୁଝର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାସ୍ତରୀୟ ଉନ୍ନୟନ ପ୍ରକଳ୍ପର ସ୍ଥିତି ନେଇ କଲେ ସମୀକ୍ଷା। ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବୋର୍ଡ ଉପସଭାପତି ଗିରଫ। ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏବଂ ଚଳିତ ମୌସୁମୀ ଋତୁରେ ଜୁନ୍ 1ରୁ ଏପର୍ଯ୍ୟନ୍ତ ଗତବର୍ଷ ତୁଳନାରେ ହୋଇଛି 6% ଅଧିକ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ।